ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଦୀପାବଳି କେବଳ ଏକ ପର୍ବ ନୁହେଁ ବରଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ, କହିଲେ ରାଜ୍ୟସଭା ଅଧ୍ୟକ୍ଷ. ଇଣ୍ଡିଗୋର ସିଓ ପିଟର ଏଲବର୍ସଙ୍କୁ ଆଜି ଅପରାହ୍ନ ସୁଦ୍ଧା ହାଜର ହେବାକୁ ଡିଜିସିଏର ନିର୍ଦ୍ଦେଶ. ମଣିପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କରିବେ ରାଷ୍ଟ୍ରପତି. ପେଟ୍ରୋଲରେ 20% ଏଥାନଲ ମିଶ୍ରଣ ଫଳରେ ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି, କହିଲେ ରାଜପଥ ମନ୍ତ୍ରୀ. ଏବଂ ଚଣ୍ଡିଗଡ଼ରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍. ଦୀପାବଳିକୁ ୟୁନେସ୍କୋ ମାନବତାର ବିରଳ ସାଂସ୍କୃତିକ ଐତିହ୍ୟର ପ୍ରତିନିଧି ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ରାଜ୍ୟସଭାରେ ଏହାକୁ ସ୍ୱାଗତ କରାଯାଇଛି. ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଦେଶ ପାଇଁ ଏହା ଏକ ଗର୍ବର ବିଷୟ ବୋଲି କହିଛନ୍ତି. ଦୀପାବଳି ଖାଲି ଏକ ପର୍ବ ନୁହେଁ, ଏହା ଅନ୍ଧାର ଉପରେ ଆଲୋକର ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ. ଅଧ୍ୟକ୍ଷ ଶ୍ରୀ କ୍ରିଷ୍ଣନ କହିଛନ୍ତି ୟୁନେସ୍କୋର ଏହି ପଦକ୍ଷେପ ଦୀପାବଳି ପର୍ବକୁ ଆହୁରି ନିଷ୍ଠା ଓ ଉତ୍ସାହର ସହିତ ପାଳନ କରିବାକୁ ଲୋକମାନଙ୍କ ମଧ୍ୟରେ ପ୍ରେରଣା ଦେଇଛି. ଦୀପାବଳିକୁ ୟୁନେସ୍କୋ ମାନବତାର ବିରଳ ସାଂସ୍କୃତିକ ଐତିହ୍ୟର ପ୍ରତିନିଧି ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ କେନିଆସ୍ଥିତ ରାମ ମନ୍ଦିରରେ ଆୟୋଜିତ ଉତ୍ସବରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଯୋଗ ଦେଇଛନ୍ତି. କେନିଆରେ 1919 ପ୍ରତିଷ୍ଠିତ ଏହି ରାମ ମନ୍ଦିର ଉଭୟ ଦେଶ ମଧ୍ୟରେ ସମ୍ପର୍କର ବାର୍ତ୍ତା ବହନ କରେ। ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱକୁ ଶାନ୍ତି ଓ ସ୍ଥିରତାର ବାର୍ତ୍ତା ଦେବା ସହିତ ପ୍ରଶଂସିତ ହୋଇପାରିଛି। ଚଳିତ ମାସ 8 ତାରିଖରୁ ଆରମ୍ଭ ହୋଇଥିବା 5-ଦିନିଆ ଜାତିସଂଘ ପରିବେଶ ସଭାର 7ମ ଅଧିବେଶନରେ ଯୋଗଦେବା ପାଇଁ ଶ୍ରୀ ସିଂହ କେନିଆ ଗସ୍ତରେ ଅଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏ ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଓ ପିଟର ଏଲବର୍ସଙ୍କୁ ଡିଜିସିଏ ନିକଟରେ ଆଜି ଅପରାହ୍ନ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ଦେଶବ୍ୟାପୀ ଇଣ୍ଡିଗୋର ବ୍ୟାପକ ବିମାନ ବାତିଲ ଏବଂ ବିଳମ୍ବକୁ ନେଇ ଡିଜିସିଏ ପକ୍ଷରୁ ଏହି ସମନ ଜାରି କରାଯାଇଛି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଦେଶବ୍ୟାପୀ ଇଣ୍ଡିଗୋ ବିମାନ ସେବା କାର୍ଯ୍ୟର ପରିଚାଳନା ବ୍ୟବସ୍ଥାକୁ ଦେଖିବା ପାଇଁ ଆଜି ଇଣ୍ଡିଗୋ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ନାଇଡୁ କହିଛନ୍ତି ଯାତ୍ରୀମାନଙ୍କ ଅଭିଯୋଗକୁ ଦୃଷ୍ଟିରେ ରଖି ସମୟ ଉପଯୋଗୀ ବିମାନ ଚଳାଚଳ କରିବା ପାଇଁ ନିୟମିତ ସତର୍କତା ଅବଲମ୍ଘନ କରାଯାଉଛି। ଯାତ୍ରୀମାନଙ୍କର ଅସୁବିଧାକୁ ଦୂର କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଉପରେ କଣ୍ଟ୍ରୋଲ ରୁମ୍ ସଦସ୍ୟମାନେ ଉଦ୍ୟମ କରୁଥିବା ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାହତ ଏବଂ ବିଳମ୍ବର ସମାଧାନ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏ ପକ୍ଷରୁ ଗୁରୁଗ୍ରାମଠାରେ ଇଣ୍ଡିଗୋ କର୍ପୋରେଟ୍ କାର୍ଯ୍ୟାଳୟରେ ଏକ 8-ଜଣିଆ ଦଳ ଗଠନ କରାଯାଇଛି। ଉପମୁଖ୍ୟ ବିମାନ ଚଳାଚଳ ନିରୀକ୍ଷକ କ୍ୟାପ୍ଟେନ୍ ବିକ୍ରମ ଶର୍ମାଙ୍କ ଅଧ୍ୟକ୍ଷତାରେ 8-ଜଣିଆ ଦଳ ଉଭୟ କକ୍ପିଟ୍ ଏବଂ କ୍ୟାବିନ୍ ଷ୍ଟାଫ୍ଙ୍କ ପାଇଁ ଅସ୍ଥାୟୀ କର୍ମଚାରୀ, କାର୍ଯ୍ୟକାରୀ ସମୟ, କର୍ମଚାରୀ ଉପଲବ୍ଧତା, ବିମାନ ସଂଖ୍ୟା ସମ୍ପର୍କରେ କାର୍ଯ୍ୟ ତଦାରଖ କରିବେ। ଦୈନିକ କ୍ରମବର୍ତ୍ତନ ଭିତ୍ତିରେ ଏୟାରଲାଇନ୍ କାର୍ଯ୍ୟାଳୟରେ 2 ଜଣ ସଦସ୍ୟ ଉପସ୍ଥିତ ରହିବେ। ଡିଜିସିଏର ଅଧିକାରୀ ଅୟସବୀର ସିଂ ଏବଂ ମଣିଭୂଷଣ ବିମାନର ଦୈନିକ ବାତିଲ, ଅର୍ଥଫେରସ୍ତ ପ୍ରକ୍ରିୟା, ଯାତ୍ରୀ କ୍ଷତିପୂରଣ ଆଦି ବ୍ୟବସ୍ଥାର ଅନୁଧ୍ୟାନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମଣିପୁରକୁ 2-ଦିନିଆ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ କାଳରେ ରାଷ୍ଟ୍ରପତି ମଣିପୁରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ମୁର୍ମୁ ଆଜି ଇମ୍ଫାଲରେ ପହଞ୍ଚିବେ। ତାଙ୍କୁ ସେଠାରେ ପାରମ୍ପରିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ଏହାପରେ ସେ ଐତିହାସିକ ମାପାଲ କାଙ୍ଗଜେଇବୁଙ୍ଗ ଯାତ୍ରା କରି ପୋଲୋ ପ୍ରଦର୍ଶନୀ ମ୍ୟାଚ୍ ଦେଖିବେ। ଏହି ରାଜ୍ୟର ସମୃଦ୍ଧ କ୍ରୀଡ଼ା ଐତିହ୍ୟ ବହନ କରିଥାଏ। ସନ୍ଧ୍ୟାରେ ରାଷ୍ଟ୍ରପତି ମଣିପୁର ସରକାରଙ୍କ ଦ୍ୱାରା ଇମ୍ଫାଲସ୍ଥିତ ସିଟି କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଭିତ୍ତିଭୂମି ଏବଂ ଉଦ୍ଘାଟନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ଇମ୍ଫାଲଠାରେ ନୁପିଲାଲ ସ୍ମାରକୀ ସ୍ଥଳ ଗସ୍ତ କରି ମଣିପୁରର ବୀର ମହିଳା ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ସେ ସେନାପତି ଗସ୍ତ କରି ସେଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ପେଟ୍ରୋଲରେ 20% ଏଥାନଲ ମିଶ୍ରଣ ଫଳରେ ଦେଶରେ 736 ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି। ଆଜି ଲୋକସଭାରେ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗଡ଼କରୀ କହିଛନ୍ତି ଏଥାନଲ ସବୁଜ ଇନ୍ଧନ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହିତ କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି। ଏବେ ଭାରତ ପ୍ରତିବର୍ଷ 22 ଲକ୍ଷ କୋଟି ଟଙ୍କା ମୂଲ୍ୟର ଖଣିଜ ତୈଳ ବିଦେଶରୁ ଆମଦାନୀ କରୁଛି। ବିକଶିତ ରାଷ୍ଟ୍ର ହେବାକୁ ହେଲେ ଭାରତକୁ ଖଣିଜ ତୈଳ ଆମଦାନୀ ହ୍ରାସ କରିବା ଆବଶ୍ୟକ।
फिनॉल हमारे सरकार की प्राथमिकता है और प्रधानमंत्री जी के नेतृत्व में जो आत्मनिर्भर भारत का उद्दिष्ट रखा गया है उसमें हमारा फॉसिल फ्यूल का इंपोर्ट 22 लाख करोड़ रुपए का है। इथेनॉल एक ग्रीन फ्यूल है और उससे प्रदूषण कम होता है और इसलिए अभी तक जो इथेनॉल हमने यूज किया है उसके कारण विशेष रूप से कार्बन इमिशन रिडक्शन में 736 लाख मेट्रिक टन इक्विवेलेंट टू 30 करोड़ ट्री लगाएंगे इतना हमने उसमें प्रदूषण कम हुआ है।
ଲୋକସଭାରେ ନିର୍ବାଚନ ସଂସ୍କାର ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଦେଇଥିବା ବକ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ସ୍ୱାଗତ କରିଛନ୍ତି। ଶ୍ରୀ ମେଘୱାଲ କହିଛନ୍ତି ଯେଉଁମାନେ ଦେଶର ନାଗରିକ ସେହିମାନେ ହିଁ ମତଦାତା। ଏହି ବାର୍ତ୍ତାଟି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହାଙ୍କ ବକ୍ତବ୍ୟର ମୂଳ କଥା।
ସମ୍ବିଧାନ ନିର୍ମାତାଓଂ ନେ କାନୁନ ବନାଏ ହମାରେ ଦେଶ କେ ଲୋଗୋଂ ନେ ଜୋ ନିୟମ ବନାଏ ଇସ ସଂସଦ ନେ ନିୟମ ବନାଏ ଉସକେ ତହତ ହି କାର୍ରବାଇ ହୋ ରହୀ ହୈ ଚୁନାବ ଆୟୋଗ କି ଜିସକୋ ଭୋ କଟକରେ ମେ ଖଡେ କରନେ କି କୋଶିଶ କର ରହେ ଥେ ପ୍ରତିପକ୍ଷ କେ ନେତା ତୋ ଉସକା ଜବାବ ହମାରେ ଗୃହମନ୍ତ୍ରୀ ଜୀ ନେ ଦିଆ ଜବାବ ସୁନାଇ ନହିଁ ଉନ୍ହୋଁନେ ଔର ଠିକ୍ ହି କହା କି ଜୋ ଇସ ଦେଶ କା ନାଗରିକ ନହିଁ ଭୋ ଇସ ଦେଶ କା ମତଦାତା ସୂଚି ମେ ସମ୍ମିଳିତ କୈସେ ହୋ ସକତା ହୈ ୟହି କଲ କା କୋର ସବଜେକ୍ଟ।
ବିଜେପି ସାଂସଦ ଦିନେଶ ଶର୍ମା ମଧ୍ୟ ଅନୁରୂପ ଭାବେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହାଙ୍କ ବକ୍ତବ୍ୟକୁ ସ୍ୱାଗତ କରି କହିଛନ୍ତି ବିରୋଧୀ ଦଳ ପକ୍ଷରୁ ଏସ୍ଆଇଆର୍କୁ ନେଇ ଦିଆଯାଇଥିବା ବିଭ୍ରାନ୍ତିକର ତଥ୍ୟର ଶ୍ରୀ ଶାହା କଡ଼ା ଜବାବ ଦେଇଛନ୍ତି। ଗ୍ରାମାଞ୍ଚଳ ଅର୍ଥନୀତିର ସ୍ଥିତି ଓ ଏ ନେଇ ଲୋକଙ୍କର ମନୋଭାବ ସମ୍ପର୍କିତ କରାଯାଇଥିବା ନାବାର୍ଡ଼ର ସଦ୍ୟତମ ସର୍ଭେ ଅନୁଯାୟୀ ଗ୍ରାମାଞ୍ଚଳରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସର୍ଭେର ଅଷ୍ଟମ ପର୍ଯ୍ୟାୟରେ ଜଣାପଡ଼ିଛି ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରର ଆୟ ଓ ଜୀବନଶୈଳୀ ମାନରେ ଗତବର୍ଷ ତୁଳନାରେ ଉନ୍ନତି ପରିଲକ୍ଷିତ ହୋଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଚଳିତ ବର୍ଷ 80% ଗ୍ରାମାଞ୍ଚଳ ପରିବାରଗୁଡ଼ିକର ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି ପାଇଛି। ପ୍ରତ୍ୟେକ ପରିବାର ସେମାନଙ୍କ ମାସିକ ଆୟର ପ୍ରାୟ 67.3% ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ପାଇଁ ବ୍ୟୟ କରୁଛନ୍ତି। ଜିଏସ୍ଟି ଦରରେ ସଂଶୋଧନ ଯୋଗୁଁ ଏହି ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ନାବାର୍ଡ ପକ୍ଷରୁ ପ୍ରତି 2 ମାସରେ ଥରେ ଦେଶବ୍ୟାପୀ ଏହିଭଳି ସର୍ଭେ କରାଯାଇଥାଏ। ତାମିଲନାଡୁର ପରିବେଶ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ 2025 ପାଇଁ ଚାମ୍ପିୟନ୍ସ ଅଫ୍ ଦି ଆର୍ଥ ପୁରସ୍କାର ପାଇଛନ୍ତି। ଜଳବାୟୁ ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଅଭିଯାନରେ ସେ ଦେଶର ଜଣେ ଆଗଧାଡ଼ିର ପରିବେଶବିତ୍। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ୟୁଏନ୍ଇପି ଅନୁଯାୟୀ ସୁପ୍ରିୟା ସାହୁଙ୍କୁ ପରିବେଶ କ୍ଷେତ୍ରରେ ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। 25 ଜଣଙ୍କର ପ୍ରାଣହାନୀ ଘଟିଥିବା ଗୋଆ ନାଇଟ୍ କ୍ଲବ୍ର 2 ଜଣ ମାଲିକ ଗୌରବ ଲୁଥ୍ରା ଓ ସୌରଭ ଲୁଥ୍ରାଙ୍କ ପାସ୍ପୋର୍ଟକୁ ରଦ୍ଦ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ବିଚାର କରୁଛି। ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଏ ସଂକ୍ରାନ୍ତରେ ଗୋଆ ସରକାରଙ୍କଠାରୁ ମନ୍ତ୍ରଣାଳୟକୁ ଆବେଦନ କରାଯାଇଛି। ପ୍ରଚଳିତ ଆଇନ ଅନୁଯାୟୀ ଉଭୟଙ୍କର ପାସ୍ପୋର୍ଟ ରଦ୍ଦ କରାଯିବା ଆବେଦନ ଉପରେ ବିଚାର ବିମର୍ଶ କରାଯାଉଥିବା ଜଣାପଡ଼ିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶିଷ୍ଟ କବି ସୁବ୍ରମଣ୍ୟା ଭାରତୀଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ତାଙ୍କ ନିବାସସ୍ଥଳୀରେ ମହାକବି ସୁବ୍ରମଣ୍ୟା ଭାରତୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ସାମାଜିକ ଗଣମାଧ୍ୟମରେ କହିଛନ୍ତି ସ୍ୱର୍ଗତ ଭାରତୀ ତାଙ୍କର ଦେଶପ୍ରେମ ସମାନତା ଓ ମାନବିକ ମର୍ଯ୍ୟାଦାରେ ଭରପୁର କବିତା ଦ୍ୱାରା ବହୁ ଲୋକଙ୍କୁ ଅନୁପ୍ରାଣିତ କରିପାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅଗଣିତ ଦେଶବାସୀଙ୍କ ମନରେ ସ୍ୱର୍ଗତ ଭାରତୀ ସାହସ ଶକ୍ତି ଭରିଦେଇଛନ୍ତି। ତାମିଲ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ସ୍ୱର୍ଗତ ଭାରତୀଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଣ୍ଡିଗଡ଼ର ଆନ୍ତର୍ଜାତିକ ମୁଲାନପୁର କ୍ରିକେଟ୍ ଷ୍ଟାଡିୟମ୍ଠାରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 7ଟାରେ ଆରମ୍ଭ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଚାଲିଥିବା 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ରେ ଭାରତ ବର୍ତ୍ତମାନ 1-0 ଆଗୁଆ ଅଛି। ଗତ 9 ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 101 ରନ୍ରେ ପରାସ୍ତ କରିଥିଲା। ସିରିଜ୍ର ତୃତୀୟ ମ୍ୟାଚ୍ ଧର୍ମଶାଳାରେ ହେବାକୁ ଥିବାବେଳେ ଚତୁର୍ଥ ମ୍ୟାଚ୍ ଲକ୍ଷ୍ନୌରେ ଏବଂ ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦୀପାବଳି କେବଳ ଏକ ପର୍ବ ନୁହେଁ ବରଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ କହିଲେ ରାଜ୍ୟସଭା ଅଧ୍ୟକ୍ଷ। ଇଣ୍ଡିଗୋର ସିଓ ପିଟର ଏଲବର୍ସଙ୍କୁ ଆଜି ଅପରାହ୍ନ ସୁଦ୍ଧା ହାଜର ହେବାକୁ ଡିଜିସିଏର ନିର୍ଦ୍ଦେଶ। ମଣିପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ପେଟ୍ରୋଲରେ 20% ଏଥାନଲ ମିଶ୍ରଣ ଫଳରେ ଦେଶରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି କହିଲେ ରାଜପଥ ମନ୍ତ୍ରୀ। ଏବଂ ଚଣ୍ଡିଗଡ଼ରେ ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।